ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହେଲା ମୁଖିଆ ଖବର। ଲୋକସଭାନ ପାରିତ ହେଲା ନୂଆ ଆୟକର ବିଲ୍ 2025। ଭୁବନେଶ୍ୱରନ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଶିବିର ଥି ଏଛେନ୍ ତକ 88% ଅଭିଯୋଗର କରାଯାଇଛି ସମାଧାନ। ଅନ୍ଲାଇନ୍ ଥି ବିକ୍ରି ନା ହୁଏ ପୁରୀ ଶ୍ରୀମନ୍ଦିରର ଅବଢ଼ା କହିଲେ ଆଇନ ମନ୍ତ୍ରୀ। ଆଉର୍ ବଙ୍ଗୋପସାଗରନ ଏବା ବୁଧବାର ଭିତରେ ବନିପାରେ ଲଘୁଚାପ କ୍ଷେତ୍ର। ଏବା 5 ଦିନ ତକ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆୟକର ଦାଖଲ ବ୍ୟବସ୍ଥାକେ ଆହୁରି ସରଳ କରବାର୍ ଲାଗି ତିଆରି ହୋଇଥିବାର ନୂଆ ଆୟକର ବିଲ୍ ଆଜି ଲୋକସଭାନ ପାରିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କେ ଆଗତ କରବା ଋତୁରୁ ଆଲୋଚନା କରାଯାଇକରି ପାରିତ କରାଯାଇଥିଲା। ଗଲା ଶୁକ୍ରବାର ଦିନ ପୁରୁଣା ଆୟକର ବିଲ୍କେ କେନ୍ଦ୍ର ସରକାର ପ୍ରତ୍ୟାହାର କରିଥିଲେ। ନୂଆ ଆୟକର ବିଲ୍ ଲାଗି ସଂସଦୀୟ ସିଲେକ୍ଟ କମିଟି 285 ପ୍ରସ୍ତାବ ସୁପାରିଶ କରିଥିଲା। କମିଟିର ସୁପାରିଶ ଋତୁରୁ ନୂଆ ବିଲ୍ ତିଆରି କରାଯାଇକରି ଲୋକସଭାନ ଉପସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର 2 ୟୁନିଟ୍ ଠାନେ ଥିବାର ଜନଶୁଣାଣି ଶିବିର ପ୍ରକୋଷ୍ଠନ ଏଚ୍ ଲୋକର ଅଭିଯୋଗମାନଙ୍କ ଶୁଣାଣି କରିଛନ୍। ଇଟା ମୁଖ୍ୟମନ୍ତ୍ରୀଙ୍କର 14 ଜନଶୁଣାଣି ଥିଲା। ଗଲା 13 ଶୁଣାଣି ଭିତରେ ଆଗତ ହୋଇଥିବାର 12,252 ଅଭିଯୋଗ ଭିତରୁ 10,860 ଅଭିଯୋଗର ସମାଧାନ କରାଯାଇଛି, ଯେନ୍ଟାକି ମୋଟ ଅଭିଯୋଗର 88%। ବାକି ଅଭିଯୋଗମାନଙ୍କର ସମାଧାନ ଲାଗି ପ୍ରକ୍ରିୟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଆଜି ଜନଶୁଣାଣି ଶିବିରକେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ଋତୁରୁ ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବାର 40 ଦିବ୍ୟାଙ୍ଗ ଆଉ ରୋଗୀମାନଙ୍କର ପାସ୍କେ ଯାଇକରି ସମସ୍ୟା ବୁଝିଥିଲେ। ସେମାନଙ୍କର ଅଭିଯୋଗ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଜନଶୁଣାଣି ଶିବିର ଥି ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରିମଣ୍ଡଳର 8 ସଦସ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ସଚିବସ୍ତରୀୟ ଅଧିକାରୀମାନେ ଭି ଉପସ୍ଥିତ ଥିଲେ। ରାଜ୍ୟ ସରକାର ନୂଆ ବିସ୍ଥାପନ ଆଉ ଥଇଥାନ ନୀତି ଖୁବ୍ ଜଲ୍ଦି ଆନ୍ବେ ବୋଲି ରାଜସ୍ୱ ବିବର୍ଯ୍ୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍ ଏ ବାବଦେ ସରକାରୀ ସ୍ତରଥି ପ୍ରକ୍ରିୟା ମୂଲ ହୋଇଯାଇଛି। ନୁକସାନ ଭୋଗିଥିବା ଚାଷୀମାନେ ଚାହିଁଲେ ଭରଣା ବଦଳେ ପ୍ରକଳ୍ପଟି ଭାଗିଦାର ହୋଇପାରିବେ। ଜମି ହରାଉଥିବା ଲୋକକୁ ବିକଳ୍ପର ସୁଯୋଗ ଏ ନୂଆ ନୀତିଥି ଦିଆଯିବା। ଜମି ବଦଳେ ଜମି ବିଲ୍ ସରକାର ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଲୋକ ସ୍ଥାୟୀ ଭାବରେ ଜମି ହରିଛନ୍ତି, ତାଙ୍କୁ ସମ ପରିମାଣର ବିକଳ୍ପ ଜମି ଦେବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରିବୁ। ତା ବାହାରେ ମଧ୍ୟ ସେଟେଲମେଣ୍ଟ ଅପରେସନକୁ ନେଇକରି ମଧ୍ୟ ଗୁଡ଼ିଏ ଜାଗାରେ କେସେସ ମାନେ ଆଜି ପର୍ଯ୍ୟନ୍ତ ଚାଲିଛି 63 ତେଣୁ ସେଭଳିଆ କେସ୍ ମଧ୍ୟ କେମିତି ତୁରନ୍ତ ସମାହିତ ହେବ, ରାଜସ୍ୱ କୋର୍ଟ କେମିତି ଅଧିକ ଅଧିକ ବଢ଼ିବ ଏବଂ ରାଜସ୍ୱ ଅଧିକାରୀମାନେ ଏସବୁ କେସ୍ର ଯେମିତି ଯୁଦ୍ଧକାଳୀନ ଭିତ୍ତିରେ ଶୁଣାଣି କରିବେ ଏବଂ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଆମେ ସମୟ ଦେଇଛୁ।
ସେନ୍ତା ଏବା ଅକ୍ଟୋବର ମାସ ତକ ବିଚାରାଧୀନ ସବୁ ବନ୍ଦୋବସ୍ତ ସମସ୍ୟାର ସମାଧାନ ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ବନ୍ୟା ଲାଗି ନୁକସାନ ହୋଇଥିବାର 5 ଜିଲ୍ଲା କେନ୍ଦୁଝର ବାଲେଶ୍ୱର ମୟୂରଭଞ୍ଜ ଯାଜପୁର ଆଉ ଭଦ୍ରକ ଜିଲ୍ଲାକେ ସରକାର ସାହାଯ୍ୟ ପଠାଇଛନ୍ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ କହିଛନ୍ ବନ୍ୟା ନୁକସାନ ରିପୋର୍ଟ ଆସିବା ଋତୁରୁ ମୋଟ 6,67,17,055 ଟଙ୍କାର ସାହାଯ୍ୟ ଦିଆଯାଇଛି। ବନ୍ୟା ପ୍ରଭାବିତ 5 ଜିଲ୍ଲା ଜିଲ୍ଲାପାଳମାନେ ନୁକସାନ ଭୋଗିଥିବା ଲୋକର ବ୍ୟାଙ୍କ ଖାତା ଯାଞ୍ଚ କରିକରି ସାହାଯ୍ୟ ଦେଇଛନ୍। ରିଲିଫ ପାଇନ ବିଶୋଧନ ମତ୍ସ୍ୟଜୀବୀ ଉଦ୍ଧାର କାମ ବାବଦ ଖର୍ଚ୍ଚା ବିଲ୍ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ଆସି ଦାୟିତ୍ୱ ନେଇଛନ୍। ଦାୟିତ୍ୱ ନେବା ଋତୁରୁ ଶ୍ରୀମତୀ ମହାନ୍ତି କହିଛନ୍ ସମାଜର ଅବହେଳିତ ଆଉ ଅସହାୟ ମହିଳାମାନଙ୍କର ସୁରକ୍ଷା ଓ ନ୍ୟାୟ ଦେବାର ଲାଗି କାମ କରିବେ। ସବୁ ମହିଳା ତୃଣମୂଳ ସ୍ତରରୁ କେନ୍ତାକରି ସୁରକ୍ଷା ପାଇପାରିବେ ସେ ଦିଗେ ଚେଷ୍ଟା ଚାଲିଛି। ସବୁ ଅଭିଯୋଗର ତଦନ୍ତ କରାଯାଇକରି ନିଷ୍ପତ୍ତି ନିଆଯିବା ବୋଲି ଶ୍ରୀମତୀ ମହାନ୍ତି କହିଛନ୍। ସେନ୍ତା ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ଭାବେ ବିଲ୍ ବବିତା ପାତ୍ର ଦାୟିତ୍ୱ ନେଇଛନ୍। ଛୁଆମାନେ ହେଉଛନ୍ ଦେଶର ଭବିଷ୍ୟତ ଆଉ ସେମାନଙ୍କର ସୁରକ୍ଷା ଜରୁରୀ ହେ। ବିଭାଗର ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିକରି ଛୁଆମାନଙ୍କର ବିକାଶ ଦିଗେ ସବୁବେଳେ କାମ କରିବେ ବୋଲି ଏ ଅବସରରେ ଶ୍ରୀମତୀ ପାତ୍ର କହିଛନ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ତରଫରୁ ମରି ହଜିଯାଇଥିବା ଗ୍ରାହକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଲକର ଆଉ ଭିନ୍ ଭିନ୍ ଦରବକେ ନେଇକରି ଦାବି ଉପସ୍ଥାପନ ବାବଦ ଗୋଟିଏ ଚିଠା ମାର୍ଗଦର୍ଶିକା ତିଆରି କରାଯାଇଛି। ପ୍ରସ୍ତାବ ବାବଦେ ଏବା 27 ଭିତରେ ଆର୍ବିଆଇ ତରଫରୁ ଲୋକଙ୍କଠାରୁ ମତାମତ ମଗାଯାଇଛି। ଦାବି ଉପସ୍ଥାପନର 15 ଭିତରେ ସମାଧାନ କରାଯିବା, ନାହେଲେ ଡେରି ହେଲେ ଭର୍ଣ୍ଣା ଦିଆଯିବା ବୋଲି ଚିଠା ମାର୍ଗଦର୍ଶିକା ଥି ପ୍ରସ୍ତାବ ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରର ଅଭଡ଼ା ଅନ୍ଲାଇନ୍ ଥି ବିକ୍ରି ନାଇଁ କରବାର୍କେ ରାଜ୍ୟ ସରକାର ଆଉ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍। ଶ୍ରୀମନ୍ଦିର ମହାପ୍ରସାଦର ପବିତ୍ରତା ଓ ଧାର୍ମିକ ମହାତ୍ମ୍ୟ ରହିଛି, ସେଥିଲାଗି ଏତାକେ ସାଧାରଣ ଖାଦ୍ୟ ଭାବେ ଗ୍ରହଣ ନାଇଁ କରାଯାଏ। କେତେଟା ଅନ୍ଲାଇନ୍ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଶୁଖ୍ଲା ମହାପ୍ରସାଦ ସାରା ପୃଥିବୀର ଶ୍ରଦ୍ଧାଳୁମାନଙ୍କର ପାଖେ ପହଞ୍ଚାବାର୍ ଲାଗି ପ୍ରସ୍ତାବ ଦେଇଥିଲେ, ମାତ୍ର ରାଜ୍ୟ ସରକାର ଆଉ ଶ୍ରୀମନ୍ଦିର ପ୍ରଶାସନ ମିଶିକରି ମନା କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବଲାଙ୍ଗୀର ଗସ୍ତି ପହଞ୍ଚିକରି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ରାଣୀପୁର ଝରିଆଲର 64 ଯୋଗିନୀ ପୀଠ ପରିଦର୍ଶନ କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା 64 ଯୋଗିନୀ ପୀଠର ଉନ୍ନତି ଲାଗି 87,90,00,000 ଟଙ୍କାର ଅନୁଦାନ ଘୋଷଣା କରିଛନ୍। ଇ ଉଦୟ ପୀଠର ଉନ୍ନତିକରଣ କାମ ଲାଗି ଗୋଟିଏ ଡିପିଆର୍ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ନଥିବାର ଧାର୍ମିକ ଐତିହ୍ୟ ଠାନମାନଙ୍କର ବିକାଶ କରିବାର ଲାଗି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍।
ମୋର ସୌଭାଗ୍ୟ କି ରାଣୀପୁର ଝରିଆଲ ପୁରା ପର୍ଯ୍ୟଟନ ବିଭାଗଙ୍କ ସହିତ ମୁଁ ଆସିଛି। ମୋର ସଚିବ ଅଛନ୍ତି, ଟିମ୍ ଅଛି, ଆର୍କିଟେକ୍ଟ ଅଛନ୍ତି, ବିଧାୟକ ଲକ୍ଷ୍ମଣ ବାଗ ବି ଅଛନ୍ତି। ଏ ଅଞ୍ଚଳରେ ବହୁତ ମନ୍ଦିର ଯାହା ପୂଜା ପାଉନି କିନ୍ତୁ ଐତିହ୍ୟ ହେରିଟେଜ, ତେଣୁ ଇଏ ହେରିଟେଜକୁ ପ୍ରୋଟେକ୍ଟ କରାଇବା, ଫାସିଲିଟେଟ୍ କରାଇବା, ପର୍ଯ୍ୟଟକମାନଙ୍କ ପାଇଁ ଇଣ୍ଟରପ୍ରିଟେସନ୍ ସେଣ୍ଟର ଆଉ ଆମେନିଟିଜ୍ ଦେବା। ପର୍ଯ୍ୟଟନ ବିଭାଗ ଆ ପାଇଁ ଫେଜ୍ ୱାଇଜ୍ରେ କାମ କରିବ, ତେଣୁ ଏ ଅଞ୍ଚଳର ସାମଗ୍ରିକ ବିକାଶ ପର୍ଯ୍ୟଟନ ବିଭାଗର ଦାୟିତ୍ୱ।
ଇତାର ଆଘନୁ ଶ୍ରୀମତୀ ପରିଡ଼ା ନୂଆପଡ଼ା ଜିଲ୍ଲାର ଖଡ଼ିଆଳଠାନେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଜନାବାର ସହିତ ତିରଙ୍ଗା ଶୋଭାଯାତ୍ରାଥି ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଏଚ୍ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନଙ୍କର ମିଳିତ ଜନଅଭିଯୋଗ ଶୁଣାଣି କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ଓଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ନହିଥିବାର ଜନଶୁଣାଣି ଶିବିରଥି 77 ଅଭିଯୋଗ ଆସିଥିଲା। ଗୋଟିଏ ଅଭିଯୋଗ ପତ୍ରକେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକେ ଚିକିତ୍ସା ସାହାଯ୍ୟ ଲାଗି ପଠାଯାଇଥିଲା। ଏ ଅବସରରେ ଜିଲ୍ଲାପାଳଙ୍କ ତରଫରୁ ଜଣେ ମହିଳା ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କୁ ରିକ୍ସା ଯୋଗାଇ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ଚାରିଚକଠାରେ ଥିବା ହରବଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି 94 ଅଭିଯୋଗ ଆସିଥିବା ବେଳେ 40 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷ ନହିଥିବାର ଜନଶୁଣାଣି ଶିବିରଟି 22 ଅଭିଯୋଗ ଆସିଥିଲା। ଏ ଅବସରରେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ନିଶା ନିବାରଣ ଲାଗି ଶପଥ ପାଠ କରାଇଥିଲେ। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପଞ୍ଚାୟତ ଭବନଠାରେ ହର୍ ଘର ତିରଙ୍ଗା ଆଉ ସ୍ୱଚ୍ଛତା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଜଳ ପରିମଳ ମିଶନ ଓ ଜିଲ୍ଲା ପରିଷଦ ତରଫରୁ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉଦ୍ଘାଟନ କରିଛନ୍। ଏହି ଅଭିଯାନଟି ଆବା 15 ସ୍ୱାଧୀନତା ଦିବସ ତକ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ହେବା। ସମ୍ବଲପୁର ବୁଢ଼ାରଜା ସରକାରୀ ୟୁପି ସ୍କୁଲ ପରିସରନ ବିଜୁଳି ଖୁମା ପଡ଼ିକରି 6 ପଢ଼ୁଥିବାର ଜଣେ ଛାତ୍ରଙ୍କର ଜୀବନ ଯାଇଛି। ବିଦ୍ୟାଳୟ ପାଖେ ଥିବା ରେଲ ଲାଇନ୍ ସମ୍ପ୍ରସାରଣ କାମ ବେଳେ ବିଜୁଳି ଖୁମା ଢଲି ପଡ଼ିଥିଲା। ଏ ସମୟଟି ପାଖେ ଥିବାର ଛୁଆର ଦେହ ପଡ଼ିଯାଇଥିଲା। ଖବର ପାଇକରି ପୁଲିସ ଆଉ ପ୍ରଶାସନର ଅଧିକାରୀମାନେ ପହଞ୍ଚିକରି ଘଟଣାର ଛାନ୍ଭିନ୍ କରୁଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗ୍ରହଣ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାତି ଫଳ ଆଉ ପନିପରିବା ଚାଷର ବିକାଶ ବାବଦ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଯୋଗେନ୍ଦ୍ରନାଥ ମହାପାତ୍ର ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ବୁଝାଇଥିଲେ। ଏ ଅବସରରେ ଫଳ ଆଉ ପନିପରିବା ଠିକ୍ ଦରଧାରିଜ ପ୍ରକ୍ରିୟାକରଣ ଶୀତଳ ଭଣ୍ଡାରର ସଂରକ୍ଷଣ ବ୍ୟବସ୍ଥା ଆଉ ଜଳସେଚନ ବାବଦେ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଡାକମଣ୍ଡଳ ତରଫରୁ ଭବାନୀପାଟଣାଠାରେ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱତି ହୋଇଥିବାର କାର୍ଯ୍ୟକ୍ରମଟି ଡାକ ଡିଭିଜନ କାର୍ଯ୍ୟାଳୟ ଓ ଭବାନୀପାଟଣା ମୁଖ୍ୟ ଡାକଘରର କର୍ମଚାରୀମାନେ ଯୋଗ ଦେଇଥିଲେ। ଏ ଅବସରରେ ପ୍ରଭାତ ଫେରି ଆଉ ତିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଦକ୍ଷିଣ ପଶ୍ଚିମ ଓ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ଏବା ବୁଧବାର ତକ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଏତାର ପ୍ରଭାବଥି ଏବା 5 ତକ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା 24 ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 23 ଜିଲ୍ଲାକେ ଘଡ଼ଘଡ଼ି ମାରିକରି ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଏହି ମୌସୁମୀ ଋତୁଟି ଗଲା ଜୁନ୍ 1 ଆଜତକ ରାଜ୍ୟହାରାହାରି 653.6 mm ବର୍ଷା ରେକର୍ଡ କରାଯାଇଛି, ଯେନ୍ଟାକି ସ୍ୱାଭାବିକ ବର୍ଷା ନୁ 5% କମ୍ ହେ। ଏ ସମୟ ଭିତରେ 4 ଜିଲ୍ଲାନ ଜହ ବର୍ଷା ହୋଇଥିବାର ବେଳେ 16 ଜିଲ୍ଲାନ ସ୍ୱାଭାବିକ ଆଉ 10 ଜିଲ୍ଲାନ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେର୍ ଖାଏ। ଲୋକସଭାନ ପାରିଥିଲା ନୂଆ ଆୟକର ବିଲ୍ 2025। ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଥି ଏଛେନ୍ ତକ 88% ଅଭିଯୋଗର କରାଯାଇଛି ସମାଧାନ। ଅନ୍ଲାଇନ୍ ଥି ବିକ୍ରି ନା ହୁଏ ପୁରୀ ଶ୍ରୀମନ୍ଦିରର ଅବଢ଼ା କହିଲେ ଆଇନ ମନ୍ତ୍ରୀ। ଆଉର୍ ବଙ୍ଗୋପସାଗର ହେବା ବୁଧବାର ଭିତରେ ବନିପାରେ ଲଘୁଚାପ କ୍ଷେତ୍ର। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।